ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। जुहार पहला मुखिया खबर। ଭାରତର ଯୁଆନ ପିଢ଼ି ନୂଆ ଆବିଷ୍କାର ଥି ଭରପୁର କହିଲେ ପ୍ରଧାନମନ୍ତ୍ରୀ। ଦେଶ 45ଟା କେନ୍ଦ୍ର ଜରିଏ 71,000 ଯୁଆନ ପିଲା ଟୁକେଲକୁ ବାଟିଲେ ନିଯୁକ୍ତି ପତ୍ର। ଓଡ଼ିଶା ଆଇବା ଦିନେ ଅକ୍ଷୟ ଶକ୍ତି ଦିଗେ ଗୋଟେ ଅଗ୍ରଣୀ ରାଜ୍ୟ ହେବା କହିଲେ ଉପମୁଖ୍ୟମନ୍ତ୍ରୀ। ଆଉ ଓଡ଼ିଶା ହାଇକୋର୍ଟର ସିଦିନିଆ ଅବକାଶ ପୀଠର ଦାୟିତ୍ୱ ଥି ରହିବେ ଦୁଇଜଣ ବିଚାରପତି। ଭାରତର ଯୁଆନ ପିଢ଼ି ଆଜ ନୂଆ ଆତ୍ମବିଶ୍ୱାସ ଥି ଭରପୁର ଆର୍ ସବୁ କ୍ଷେତ୍ର ଥି ସଫଲ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଆଜ ହେଇଥିବା ନିଯୁକ୍ତି ମେଲା ଥି ଦେଶର 45ଟା କେନ୍ଦ୍ର ଜରିଏ 71,000 ନୁ ଅଧିକା ଯୁଆନ ପିଲା ଟୁକେଲକୁ ଆଭାସୀ ଜରିଏ ପ୍ରଧାନମନ୍ତ୍ରୀ ନିଯୁକ୍ତିପତ୍ର ବାଣ୍ଟିଛନ୍। ଏ ଅବସରରେ ଉଦ୍ବୋଧନ ଦେଇକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ ଯେ ରୋଜଗାର ମେଲା ଯୁବବର୍ଗକେ ସଶକ୍ତ କରୁଛେ ଆର୍ ସେମାନଙ୍କର ସାମର୍ଥ୍ୟକେ ଉଜାଗର କରୁଛେ। ଗଲା ଦେଢ଼ ବଛର ଭିତରେ ଦେଶେ 10,00,000 ସ୍ଥାୟୀ ଚାକିରି ଦିଆଯାଇଛି। ନୂଆ ଭାରତ ଗଠନ ଲାଗି ଆଧୁନିକ ଶିକ୍ଷା ବ୍ୟବସ୍ଥା ଦରକାର ଥିଲା। ଜାତୀୟ ଶିକ୍ଷାନୀତି ଜରିଏ ଇହାଦେ ଦେଶ ସେ ଦିଗେ ଆଗଉଛେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍। କୃଷି କ୍ଷେତ୍ର ଥି ରୋଜଗାର ଆର୍ ମହିଳାମାନଙ୍କ ନିଯୁକ୍ତି ଭାବେ ଉଲ୍ଲେଖ କରିକରି ପ୍ରଧାନମନ୍ତ୍ରୀ କହିଛନ୍ ଯେ
ଆଜ ଯହାଁ ହଜାରୋ ବେଟିଓ କୋ ଭି ନିଯୁକ୍ତି ପତ୍ର ଦିଏ ଗଏ ହୈଁ ଆପକି ସଫଲତା ଦୂସରୀ ମହିଳାଙ୍କୁ ପ୍ରେରିତ କରେଗି। ହମାରା ପ୍ରୟାସ ହୈ କି ହର କ୍ଷେତ୍ର ମେଁ ମହିଳାଏଁ ଆତ୍ମନିର୍ଭର ବନେ। ଗର୍ଭବତୀ ମହିଳାଙ୍କୁ 26 ହପ୍ତେ ହି ଛୁଟ୍ଟି କେ ହମାରେ ଫୈସଲେ ନେ ଲାଖୋ ବେଟିଓଁ କେ କେରିୟର କୋ ବଚାୟା ହୈ ଉନକେ ସପ୍ନୋଁ କୋ ଟୁଟନେ ସେ ରୋକା ହୈ।
ସିଆଡ଼େ ଭୁବନେଶ୍ୱରଠାରେ ସିଆର୍ପିଏଫ୍ ତରଫୁ ହୋଇଥିବା ନିଯୁକ୍ତି ମେଲା କାର୍ଯ୍ୟକ୍ରମ ଥି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇକରି 401 ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଥିଲେ। ଦେଶର ବିକାଶ ଥି କୃଷକମାନଙ୍କର ଅବଦାନକେ ସମ୍ମାନ ଜଣାଇକରି ଆଜି ସାରା ଦେଶେ ଜାତୀୟ କୃଷକ ଦିବସ ପାଳନ କରାଯାଉଛି। ଖାଦ୍ୟ ନିରାପତ୍ତାକେ ସୁନିଶ୍ଚିତ କରବାର ଆର୍ ଗ୍ରାମୀଣ ଅର୍ଥନୀତିକେ ବରକସ କରବାର ସହିତ କୃଷି ଐତିହ୍ୟକେ ସଂରକ୍ଷିତ ରଖିଥିବାର ଥି କୃଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକେ ସମାଜର ଭିନ୍ ଭିନ୍ ବର୍ଗ ଥି ସୁର୍ତ୍ତା କରାଯାଉଛି। ଦେଶେ କୃଷକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକେ ସ୍ୱୀକାର କରିକରି ସରକାର ସେମାନଙ୍କର ସାମାଜିକ ଆର୍ ଅର୍ଥନୈତିକ ଉନ୍ନତି ଆର୍ ସ୍ଥାୟୀ କୃଷି ଅଭିବୃଦ୍ଧିକେ ସୁନିଶ୍ଚିତ କରବାର ଦିଗେ ଗୋଟେ କଲ୍ୟାଣକାରୀ ପଦକ୍ଷେପ ନେଇଛନ୍। ଏ ପଦକ୍ଷେପମାନଙ୍କ ଭିତରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଆର୍ ପ୍ରଧାନମନ୍ତ୍ରୀ କିଷାନ ମାନଧନ ବାଗି ଯୋଜନା ସାମିଲ ଅଛି। ଏଥି କୃଷକମାନଙ୍କର ଆର୍ଥିକ ସୁରକ୍ଷା, ଚାଷ କ୍ଷେତ୍ରରେ ଥିବା ଭିନ୍ ଭିନ୍ ଆହ୍ୱାନ ଆର୍ ତାର ମୁକାବିଲା ଆଉ ଦୀର୍ଘମିଆଦୀ ସାମାଜିକ ସୁରକ୍ଷା ଦେବାର ବ୍ୟବସ୍ଥା ରହିଛି। ଏ ବଛର ଦେଶରେ ରେକର୍ଡ ପରିମାଣ 332.2 ନ୍ୟୁଟନ୍ ଟନ୍ ଖାଦ୍ୟଶସ୍ୟ ଉତ୍ପାଦିତ ହୋଇଛି। ରାଜ୍ୟ ଉତ୍ପାଦକ ନିବେଶକ ସରକାର ଏକାସାଙ୍ଗେ ମିଶିକରି 2030 ତକ 7.5 GW ଶକ୍ତି ଉତ୍ପାଦନର ଲକ୍ଷ୍ୟ ରଖିଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ ଆର୍ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍। ଭୁବନେଶ୍ୱରଠାରେ ଗ୍ରୀଡ଼କୋ ଆର୍ ଆଇ ଫରେଷ୍ଟର ତରଫୁ ହୋଇଥିବା ଓଡ଼ିଶା ସୌରଶକ୍ତି ନିବେଶକ ସମ୍ମିଳନୀଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଶ୍ରୀ ସିଂହଦେଓ କହିଛନ୍ ଯେ ଓଡ଼ିଶା ସରକାର ଅକ୍ଷୟଶକ୍ତି ଉତ୍ପାଦନ ଲାଗି ଦୃଢ଼ ପ୍ରତିଶ୍ରତିବଦ୍ଧ ଆନ୍। ନିବେଶକମାନଙ୍କର ଲାଗି ଓଡ଼ିଶାର ଜଳବାୟୁ ଭିଲ୍ ଅନୁକୂଳ ଆଏ ଆର୍ ସରକାର ଦରକାରୀ ସାହାଯ୍ୟ ଦେବାର ଲାଗି ପ୍ରସ୍ତୁତ ଅଛନ୍। ସେ କହିଛନ୍ ଯେ 2025 ଡିସେମ୍ବର ତକ ରାଜ୍ୟ 300,000 ଲୋକଙ୍କର ଘରେ ରୁଫ୍ଟପ୍ ସୋଲାର ଲଗାଯିବା। ଏଛେନ୍ ତକ ଏଥିଲାଗି 150,000 ଆବେଦନ ଆସିଛେ ବୋଲି ମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍। 2030 ତକ ରାଜ୍ୟ 7.5 GW ଅକ୍ଷୟଶକ୍ତି ଉତ୍ପାଦନ ଲାଗି ଓଡ଼ିଶାର ପ୍ରତିବଦ୍ଧତା ଦର୍ଶାଉଛି। ଏହି ସମ୍ମିଳନୀଥି ବାଣିଜ୍ୟ ଓ ଶିଳ୍ପ କ୍ଷେତ୍ର ସୌରଶକ୍ତି ଉତ୍ପାଦନକାରୀ ସଂସ୍ଥାମାନ ଯୋଗ ଦେଇକରି ରାଜ୍ୟକେ ସୌରଶକ୍ତିର ହବ୍ କରବାର ଲାଗି ସଂକଳ୍ପ ନେଇଥିଲେ। ପାରାଦୀପ ଶିଳ୍ପାଞ୍ଚଳର ସମ୍ଭାବନା ଆଇବା ଦିନେ ଓଡ଼ିଶାର ଚାହିଦା ପୂରଣ କରବା ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ପାରାଦୀପଠାରେ ଗୋଟିଏ ଦଳୀୟ କାର୍ଯ୍ୟକ୍ରମ ଥି ଯୋଗ ଦେଇକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍, ପୂର୍ବୋଦୟ ମିଶନ ଥି ପାରାଦୀପ ବିକାଶର ଦ୍ୱୀପ ହେବା। ପାରାଦୀପ ବନ୍ଦର 100 ମିଲିୟନ୍ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରିକରି ଗୋଟିଏ ବଡ଼ ବନ୍ଦର ଭାବେ ଖ୍ୟାତି ଆନବାର ସହିତ ଓଡ଼ିଶାର ଶିଳ୍ପ ଜଗତ ଲାଗି ଗୋଟିଏ ବଡ଼ ଉପଲବ୍ଧି ବୋଲିକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ମହିଳା ଆଉ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫୁ ଡିସେମ୍ବର 26 ବୀର ବାଲ ଦିବସ ଭାବେ ପାଳନ ହେବା। ଛୁଆମାନଙ୍କୁ ଦେଶର ଭବିଷ୍ୟତର ନିହି ହିସାବେ ତହକାବାର ଲାଗି ଏ ଦିବସ ପାଳନ କରାଯିବା। ଏ ଅବସରରେ ଡିସେମ୍ବର 16 ଆଇବା କାଲି ତକ ଭିନ୍ ଭିନ୍ କାର୍ଯ୍ୟକ୍ରମ ଚାଲିଛି। ବିକଶିତ ଭାରତ ଲକ୍ଷ୍ୟ ପୂରଣ କରବାର ଦିଗେ ଛୁଆମାନଙ୍କୁ ତହକାବାର ଥି କାର୍ଯ୍ୟକ୍ରମ କାମ ଦେବା ବୋଲି ଆଶା କରାଯାଉଛି। ମୁଖ୍ୟ କାର୍ଯ୍ୟକ୍ରମ ଥି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 29 ତାରିଖ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 117 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆଉ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥି ଭିଲ୍ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷା ଥି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେର୍ ଘାଏ ପ୍ରସାରଣ କରାଯିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଓଡ଼ିଶା ହାଇକୋର୍ଟର ସିଦିନିଆ ଛୁଟି ଲାଗି 2 ଜଣ ବିଚାରପତି ଅବକାଶ ପୀଠର ଦାୟିତ୍ୱ ଥି ରହିବେ। ଡିସେମ୍ବର 25 2025 ଜାନୁଆରୀ 1 ତାରିଖ ତକ୍ ଇ ଛୁଟି ସମ୍ୟାଥି ଖାଲି ଜରୁରୀ ମାମଲାର ବିଚାର କରାଯିବା। ଜଷ୍ଟିସ୍ ଏକେ ମହାପାତ୍ର ଡିସେମ୍ବର 25 ଆର୍ ଜଷ୍ଟିସ୍ ଏମ୍ଏସ୍ ରମନ ଡିସେମ୍ବର 29 ଜାନୁଆରୀ 1 ତାରିଖ ତକ୍ ଜରୁରୀ ମାମଲାମାନଙ୍କର ଶୁଣାଣି କରିବେ। ଇ ସମୟଥି ବିଚାର ଲାଗି ଆବେଦନକାରୀମାନେ ହାଇକୋର୍ଟର କମ୍ପ୍ୟୁଟର ଆବେଦନ କେନ୍ଦ୍ରଠାରେ ଦିନର 11-12 ବଜେ ଭିତରେ ଆବେଦନ କରିପାରିବେ। ପୁରୀଠାରେ ଆଇବା ଜାନୁଆରୀ 8-10 ତାରିଖ ତକ୍ 3 ଦିନ ଧରିକରି ହେବାର୍କେ ଥିବା ପ୍ରବାସୀ ଭାରତୀୟ ଦିବସ ଲାଗି ଗୋଟିଏ ପୁଲିସ୍ ତରଫରୁ ଖାସ୍ ପ୍ରସ୍ତୁତି ବୈଠକ ହୋଇଯାଇଛି। ପୁଲିସ୍ ପ୍ରଶାସନ ଆଉ ହୋଟେଲ୍ ଏସୋସିଏସନ୍ ଭିତରେ ହୋଇଥିବା ସମନ୍ୱୟ ବୈଠକଟି ସ୍ୱତନ୍ତ୍ର ଆପ୍ ଜରିଆଥି ହୋଟେଲ୍ମାନେ ପର୍ଯ୍ୟଟକମାନଙ୍କର ବାବଦେ ସୂଚନା ରଖିପାରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଇ ସମୟଥି ଟ୍ରାଫିକ୍ ବ୍ୟବସ୍ଥା, ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା, କୋଣାର୍କ ସୂର୍ଯ୍ୟମନ୍ଦିର, ରଘୁରାଜପୁର, ସାତପଡ଼ା ଇକୋ ରିଟ୍ରିଟ୍ ବାଗି ଜାଗା ବୁଲ୍ବାର ବେଲ୍କେ ସବୁ ପ୍ରକାର ବ୍ୟବସ୍ଥା ଲାଗି ଆଲୋଚନା କରାଯାଇଛି। ଏ ଅବସରରେ ପୁରୀଠାରେ ଗୋଟିଏ ପଲ୍ଲିଶ୍ରୀ ମେଲା ଭିଲ୍ ହେବା ବୋଲି ବୈଠକନୁ ସୂଚନା ମିଳିଛି। ପ୍ରବାସୀ ଭାରତୀୟ ଦିବସ ଅବସରରେ ସବୁ ସୁବିଧା ସହିତ ବହୁତ ସଂଖ୍ୟାତି ପୁଲିସ୍ ଫୋର୍ସ ଲଗାଯିବା ବୋଲି ପୁରୀ ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍। ରାଜ୍ୟ ଲଗାୟତ ବର୍ଷାତି ହୋଇଥିବା ନୁକସାନ ବାବଦେ କୃଷି ରକ୍ଷକ ପୋର୍ଟାଲ୍ଥି ସୂଚନା ଦେବାର୍କେ କୃଷି ବିଭାଗ ତରଫରୁ ଚାଷୀମାନଙ୍କୁ ଅନୁରୋଧ କରାଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାଥି ଯେଉଁ ଚାଷୀମାନେ ପଞ୍ଜୀକୃତ ହୋଇଛନ୍ ସେମାନେ ହେଲ୍ପଲାଇନ୍ ନମ୍ବର 1-4-4-4-7 ଥିବିଲ୍ ସୂଚନା ଦେଇପାରିବେ। ଇନ ଜନେଇ ଦିଆଯାଇପାରେ ଯେ ରାଜ୍ୟ 15 ଲକ୍ଷରୁ ଅଧିକା ଚାଷୀ ଫସଲ ବୀମା ଯୋଜନାଥି ପଞ୍ଜୀକରଣ କରିଛନ୍। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଆଜ୍ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। ଜିଲ୍ଲାପାଳ ଆର୍ ଏସ୍ପି ଶିବିରମାନଙ୍କେ ଉପସ୍ଥିତ ରହିକରି ଅଭିଯୋଗମାନଙ୍କର ସମାଧାନ କରବାର ସହିତ ଦରକାରୀ ପଦକ୍ଷେପ ନେବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ନୂଆପଡ଼ା ଜିଲ୍ଲାର ବୋଡ଼େନ୍ ସମ୍ମିଳନୀ କକ୍ଷନ ହୋଇଥିବା ଯୁଗ୍ମ ଅଭିଯୋଗ ଶୁଣାଣିଥି ଜିଲ୍ଲାପାଳ 90 ଅଭିଯୋଗର ଶୁଣାଣି କରିକରି ଦରକାରୀ ପଦକ୍ଷେପ ନେବା ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବରଗଡ଼ ଜିଲ୍ଲା ଝାରବନ୍ଦ ପଞ୍ଚାୟତ ସମିତି କାର୍ଯ୍ୟାଳୟନ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ହୋଇଯାଇଛି। ଶିବିରଥି 93 ଅଭିଯୋଗର ଶୁଣାଣି କରିକରି ସେସବୁର ତୁର୍ତ୍ତି ସମାଧାନ ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସମ୍ବଲପୁର ଜିଲ୍ଲା ନାକ୍ଟିଦେଓଲ ବ୍ଲକ୍ନ ଜିଲ୍ଲାପାଳ ଆର୍ ଏସ୍ପି ଉପସ୍ଥିତ ରହିକରି 93 ଅଭିଯୋଗର ଶୁଣାଣି କରାଯାଇକରି ସେସବୁ ଜଲ୍ଦି ସମାଧାନ କରିବାର ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରଠାରେ ବ୍ଲକ୍ସ୍ତରୀୟ ଜନଶୁଣାଣି ହୋଇଯାଇଛି। ଏଥି 49 ଅଭିଯୋଗପତ୍ର ଶୁଣାଣି କରାଯାଇକରି ଫଇସଲା କରାଯାଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଆଦର୍ଶ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ବାଦିଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାତି ହୋଇଥିବା ବୈଠକଟି ଭିନ୍ ଭିନ୍ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଖାସ୍ କରି ଛାତ୍ରାବାସ ମୂଲ କରିବା ନିଷ୍ପତ୍ତି ହୋଇଥିବାର ବେଳେ ଶିକ୍ଷା ଉପରେ ଗୁରୁତ୍ୱ ଦେଇକରି ସରକାରୀ ଶିକ୍ଷା ବ୍ୟବସ୍ଥା ସବୁନୁ ଉପରେ ରହିଛି ଆର୍ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଏଥି ବହୁତ ବଡ଼ ଦାୟିତ୍ୱ ରହିଛି ବୋଲି ଜିଲ୍ଲାପାଳ କହିଛନ୍। ବୌଦ୍ଧ ଜିଲ୍ଲାନ ସୁଶାସନ ହପ୍ତା ଅବସରରେ ଖଟଖଟିଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟନ ଗୋଟିଏ କର୍ମଶାଳା ହୋଇଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଏଥି ଯୋଗ ଦେଇକରି ଗାଁ ଇଲାକାର ଲୋକଙ୍କର ସମସ୍ୟାର ସମାଧାନ ଭାବେ କ୍ଷେତ୍ରୀୟ ପରିଦର୍ଶନ କରବାର୍କେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। କର୍ମଶାଳାଥି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ସହିତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ପାଣିର ଠିକ୍ ଭାବେ ପରିଚାଳନା ଆର୍ ବ୍ୟବହାର ବାବଦେ ସଚେତନତା ସୃଷ୍ଟି କରବାର ଲକ୍ଷ୍ୟଥି ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି। ଏ ଅବସରରେ ବୌଦ୍ଧଠାରେ ଗୋଟିଏ ସଚେତନତା ରଥକେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ପତାକା ଦେଖିକରି ଉଦ୍ଘାଟନ କରିଛନ୍। ଶେଷ ମୁଖିଆ ଖବର ଫେରଖାଏ। ଭାରତର ଜୁଆନ ପିଢ଼ି ନୂଆ ଆବିଷ୍କାରଥି ଭରପୁର କହିଲେ ପ୍ରଧାନମନ୍ତ୍ରୀ। ଦେଶର 45 କେନ୍ଦ୍ର ଜରିଏ 71,000 ଜୁଆନ ପିଲା ଟୁକେଲଙ୍କୁ ବାଟିଲେ ନିଯୁକ୍ତି ପତ୍ର। ଓଡ଼ିଶା ଆଇବା ଦିନେ ଅକ୍ଷୟ ଶକ୍ତି ଦିଗେ ଗୋଟିଏ ଅଗ୍ରଣୀ ରାଜ୍ୟ ହେବା କହିଲେ ଉପମୁଖ୍ୟମନ୍ତ୍ରୀ। ଆଉ ଓଡ଼ିଶା ହାଇକୋର୍ଟର ସିଦିନିଆ ଅବକାଶ ପୀଠର ଦାୟିତ୍ୱଥି ରହିବେ 2 ଜଣ ବିଚାରପତି। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।